ନମସ୍କାର, ଆମର ପଥ ପ୍ରଦର୍ଶିକା ଅନୁଷ୍ଠାନ ତରଫରୁ ଆପଣଙ୍କୁ ଏହି କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛୁ। ଏହି କାର୍ଯ୍ୟକ୍ରମ ନିୟମିତ ଶୁଣନ୍ତୁ ଓ ଅନନ୍ତ ଜୀବନର ଅଧିକାରୀ ହୁଅନ୍ତୁ। ଶୁଣାନ୍ତୁ, ଆଶୀର୍ବାଦର ଅଧିକାରୀ ହୁଅନ୍ତୁ।
ଯୀଶୁଙ୍କ ମଧୁର ବାକ୍ୟ ଚଲା ପଥେ ସାଜେ ଦୀପ ଆମରି ଚରଣ ପାଇଁ ଅଲିଭ ଆଲୋକ ଦେଇ ଜୀବନର ପ୍ରତିପାଦେ
ପବିତ୍ର ବାଇବଲ କହେ, କାରଣ ପାପର ବେତନ ମୃତ୍ୟୁ, କିନ୍ତୁ ଈଶ୍ୱରଙ୍କ ଅନୁଗ୍ରହ ଦାନ ଆମ୍ଭମାନଙ୍କର ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତାରେ ଅନନ୍ତ ଜୀବନ ଅଟେ। ଆସନ୍ତୁ, ସେହି ମୃତ୍ୟୁର ଭୟରୁ ରକ୍ଷା ପାଇ ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
প্রিয় শ্রোতা বন্ধু, আজর এই শুভ অবসরের আমার সৃষ্টিকর্তা তথা উদ্ধারকর্তা মধুময় যীশু নামে আপনার এই পথ প্রদর্শিকা কার্যক্রমের অংশ নিমন্তে স্বাগত করে। আপনার আপনার বহুমূল্য সময় দিয়ে আমি বিশেষ ধন্যবাদী। কেবল সে নুহে, আপনার আমসহ পত্র মাধ্যমে যোগাযোগ করে আপনার মতামত তথা সাক্ষ্য লিখি জনাইথ আমি বিশেষ আনন্দিত। আপনার প্রার্থনার অনুরোধ রক্ষা করে আমি আপনার নিমন্তে প্রার্থনা করুছু, আই প্রভু যীশু নিশ্চিত ভাবে আপনার সুরক্ষা করবে। আমার অনুরোধ, আপনি এই কার্যক্রম নিয়মিত শুণবা সঙ্গে সঙ্গে অন্য মানুষ শুণাইবার সাহায্য করতু, আমসহ পত্র মাধ্যমে যোগাযোগ করা নিমন্তে উৎসাহিত করতু। আসন্তু তাহলে প্রভুঙ্কর বাক্য মধ্যকে যাওয়া পূর্ব সংক্ষেপে প্রার্থনা করা। আমার সৃষ্টিকর্তা তথা উদ্ধারকর্তা প্রিয় পবিত্র প্রভু, প্রকৃত তোমার বাক্য সত্য ও জীবন্ত, আপনি তোমার বাক্য অনুযায়ী তোমার বিশ্বাস করতে সেমানে তোমার পরিচয় পাঁতি, সেমানে জীবনের শান্তি পাঁতি, সেমানে বাস্তবের সেই স্বর্গীয় আনন্দর অধিকারী হুঁতে, সেমানে পরিত্রাণর অধিকারী হুঁতে। তেমন পবিত্র প্রভু, আমানকু সেই প্রকার এক সরল বিশ্বাসর হৃদয় দিও, এক স্থির মন দিও, যেপরি প্রভু আমানে সরল বিশ্বাসর সহিত তোমার বাক্যকে গ্রহণ করে তদনুযায়ী নিজের জীবনক সমীক্ষা করে যেপরি তোমার সেই উদ্ধারর পথরে চালিবাকু পারিবু, সেথিপাই প্রভু তুমি আমানকু সেই প্রকার জীবন দান কর। প্রত্যেক শ্রোতাবন্ধু মানুষ তুমি আশীর্বাদ কর। এই সমস্ত প্রার্থনা আমার উদ্ধারকর্তা জীবিত পুনরুত্থিত প্রিয় প্রভু যীশু নামে এই অল্প ভিক্ষা মাগুছু, আমেন। আসন্তু বর্তমান আমি প্রভুঙ্কর বাক্য মধ্যকু যা। আজ আমি যোহন লিখিত সুসমাচারর পাঁচ পর্বর ২৫ পদর আরম্ভ করে ৪৭ পদ পর্যন্ত অধ্যয়ন করা নিমন্তে যা। আজ আমি প্রভু যীশুঙ্কর আউ কেতক মহান উক্তি সম্পর্কের আলোচনা করা যা, যাকি সে জিহুদী নেতা মানুষ কুয়াচ্ছেন। কিন্তু এখানে মু আপনার পুনর্বার স্মরণ করাই দিয়ে যে আমি প্রত্যেকটি পদ উপরে বিশেষ গুরুত্ব দিয়ে আলোচনা করা না, মাত্র কেতক মুখ্য ঘটনা তথা বিষয়ক নিয়ে কেতক মুখ্য পদ উপরে আমি টিকিয়ে দৃষ্টি দেওয়া, কারণ আমি চেষ্টা করা যেপরি অল্প সময় মধ্যে সম্পূর্ণ বাইবলটি অধ্যয়ন করে সমাপ্ত করে পার, কারণ অতি ব্যয়বহুল কার্যক্রম। কিন্তু এই অধ্যয়ন করা মধ্যে যদি কোণী বিষয় আপনার বুঝি নপারতি, তাহলে পত্র মাধ্যমে আম নিকটক তাহলে লিখি জনাইলে আমি পত্র মাধ্যমে তহির সঠিক উত্তর দিয়ে আপনার বুঝাই দেওয়া চেষ্টা করব। কিন্তু মোর বিশ্বাস আপনার সমস্ত বিষয় নিশ্চিত ভাবে ভালোভাবে এই অধ্যয়ন মধ্যে বুঝিপার। তবে দেখুন ২৫ পদরে এইপরি লেখা আছে, সত্য সত্য মু তোমাকে কুছি, যে সময় মৃত মানে ঈশ্বরঙ্কর পুত্রঙ্ক স্বর শুণবে ও যে শুণবে সে সজীব হবে, এপরি সময় আসুছি, পুনি বর্তমান সুদ্ধা উপস্থিত। এখানে লক্ষ্য করিবার বিষয় হচ্ছে যে যেতবে প্রভু যীশু কহতি যে সময় মৃত মানে ঈশ্বরঙ্কর পুত্রঙ্ক স্বর শুণবে ও যে শুণবে সে সজীব হবে, এপরি সময় আসুছি, পুনি বর্তমান সুদ্ধা উপস্থিত। তবে এই বর্তমান সুদ্ধা উপস্থিত বলে যীশু যেতবে কহতি তার অর্থ কণ? কেউমানে বর্তমান ঈশ্বরঙ্কর পুত্রঙ্ক স্বর শুণবে ও সজীব হবে, তা ছড়া সেই যে সময় আসুছি বলে যীশু কহতি সেই সময় কেউ সময়কে দর্শায়? আপনার যদি ২৮ পদটি পাঠ করবে তাহলে সেখানে দেখবে এইপরি লেখা আছে যে সেই সময় এপর্যন্ত আসি উপস্থিত হয়ে না, মাত্র তাহা আসুছি। কিন্তু ২৫ পদরে আমি দেখুছ যে যীশু কহতি এপরি সময় আসুছি, পুঁ বর্তমান সুদ্ধা উপস্থিত। তাহলে এর অর্থ কণ? এর অর্থ হচ্ছে আমি এপরি সময় আসি পৌঁছিছু যে সময় কি সেই সময় আড়ক গতি করুছি, যেতবে কি মৃত মানে ঈশ্বরঙ্কর পুত্রঙ্ক স্বর শুণবে ও যে শুণবে সে সজীব হবে। কিন্তু এখানে প্রশ্ন উঠে যে যীশু যেতবে কহতি যে সেই সময় বর্তমান সুদ্ধা উপস্থিত, তাহলে কেউ মানে সেই মৃত লোকরে গণিত যে কি সেই ঈশ্বরঙ্কর পুত্রঙ্ক স্বর শুণি সজীব হুঁতি? আপনার যদি যোহন ১১ পর্বটি দেখবে তাহলে যীশু সেই লাজারর মৃত্যু সময় তাহলে দুই ভৌণীকে এইপরি কহতি, যাকি যোহন ১১ পর্বর ২৫ ও ২৬ পদরে লেখা আছে, যীশু তাহলে কহিলে মু পুনরুত্থান জীবন, যে মোঠারে বিশ্বাস করে সে যদ্যপি মরে তথাপি সে বঞ্চিব, পুঁ যে কে বঞ্চে ও মোঠারে বিশ্বাস করে সে কদাপি কেবে হে মরিব না, বিশ্বাস করুছ? ତେବେ ଏହି ଅଂଶରେ ଆପଣ ଗୋଟିଏ ବିଷୟ ଲକ୍ଷ୍ୟ କରିବେ। ଯୀଶୁ କହନ୍ତି, ସେ ଯଦ୍ୟପି ମରେ ତଥାପି ସେ ବଞ୍ଚିବ। ତେବେ ଏହାର ଅର୍ଥ କ'ଣ? ଏହାର ଅର୍ଥ କ'ଣ? ଯେଉଁ ବ୍ୟକ୍ତି ସମାଧି ମଧ୍ୟରେ ଅଛି ସେ ବର୍ତ୍ତମାନ ଈଶ୍ୱରଙ୍କ ପୁତ୍ରଙ୍କ ସ୍ୱର ଶୁଣି ସଜୀବ ହେବ? କେବେ ନୁହେଁ। ଏହି ମୃତ୍ୟୁ ଶାରୀରିକ ମୃତ୍ୟୁକୁ ଦର୍ଶାଏ ନାହିଁ, ମାତ୍ର ଆତ୍ମିକ ମୃତ୍ୟୁକୁ ଦର୍ଶାଏ। ତେବେ ଏଠାରେ ଆପଣ ବୋଧହୁଏ ପ୍ରଶ୍ନ କରିପାରନ୍ତି, ତାହେଲେ ଲାଜାରଙ୍କ ମୃତ୍ୟୁ ଶାରୀରିକ ଥିଲା ନା ଆତ୍ମିକ ଥିଲା? କିନ୍ତୁ ମୁଁ କହେ ଯେ ଏଠାରେ ଲାଜାରର ମୃତ୍ୟୁ ଏକ ଦୃଷ୍ଟାନ୍ତ ସ୍ୱରୂପ ଥିଲା। ଯୀଶୁ ଏଠାରେ ଲାଜାରର ମୃତ୍ୟୁକୁ ଏକ ଦୃଷ୍ଟାନ୍ତ ସ୍ୱରୂପେ ବ୍ୟବହାର କରିଥିଲେ, କାରଣ ଏଠାରେ ଲାଜାରର ମୃତ୍ୟୁରୁ ପୁନରୁତ୍ଥାନ ଏକ ବାସ୍ତବ ପୁନରୁତ୍ଥାନ ନଥିଲା, କାରଣ ଲାଜାର ଏହାପରେ ଚିରଦିନ ପାଇଁ ଅମର ହୋଇ ରହିନଥିଲା, ମାତ୍ର ପୁନର୍ବାର ମରିଥିଲା। ତାଛଡ଼ା ସେହି 11:26 ଲେଖା ଅଛି, ପୁଣି ଯେ କେହି ବଞ୍ଚେ ଓ ମୋଠାରେ ବିଶ୍ୱାସ କରେ ସେ କଦାପି କେବେ ହିଁ ମରିବ ନାହିଁ। ତେବେ ଯଦି ଆମେ ଏହି ଉକ୍ତିକୁ ଆକ୍ଷରିକ ଭାବେ ଚିନ୍ତା କରିବା, ତାହେଲେ ପ୍ରଶ୍ନ ଉଠେ ଯେ ଲାଜାର କ'ଣ ପୁନର୍ବାର ମରିନଥିଲେ? ହଁ, ସେ ତ ମରିଥିଲେ। ତାହେଲେ ଯୀଶୁ ଏଠାରେ କିପରି କହନ୍ତି ଯେ ପୁଣି ଯେ କେହି ବଞ୍ଚେ ଓ ମୋଠାରେ ବିଶ୍ୱାସ କରେ ସେ କଦାପି କେବେ ମରିବ ନାହିଁ ବୋଲି? ଏଠାରେ ଯୀଶୁ ସେହି ଆତ୍ମିକ ମୃତ୍ୟୁ ଓ ପୁନରୁତ୍ଥାନ ବିଷୟ ନେଇ ପ୍ରକାଶ କରନ୍ତି। ଯଦି ତାହା ନ ହୁଏ, ତାହେଲେ ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ପ୍ରଥମଜାତ ବୋଲି ପବିତ୍ର ବାଇବଲ ପ୍ରକାଶ କରିନଥାନ୍ତା, ମାତ୍ର ଲାଜାରଙ୍କୁ ପ୍ରକାଶ କରିଥାନ୍ତା। କିନ୍ତୁ ଏହାର ଅର୍ଥ ନୁହେଁ ଯେ ମୃତମାନଙ୍କର ଆକ୍ଷରିକ ପୁନରୁତ୍ଥାନ ହେବ ନାହିଁ ବୋଲି, ବା ପ୍ରଭୁ ଯୀଶୁ ମୃତ୍ୟୁରୁ ପୁନରୁଦ୍ଧିତ ହୋଇନଥିଲେ ବୋଲି। ମାତ୍ର ଏଠାରେ ଆଲୋଚନାର ବିଷୟ ହେଉଛି ଯେ ପ୍ରଭୁ ଯୀଶୁ ଯେତେବେଳେ କହନ୍ତି ସେହି ସମୟ ବର୍ତ୍ତମାନ ଉପସ୍ଥିତ ବୋଲି, ସେତେବେଳେ ସେ କହିବାକୁ ଚାହାନ୍ତି ଯେଉଁମାନେ ଆତ୍ମିକ ଭାବରେ ମୃତ ସେମାନେ ତାହାଙ୍କର ସ୍ୱର ଶୁଣି ଜୀବନପ୍ରାପ୍ତ ହେବେ, କାରଣ ମୃତ୍ୟୁର ଅର୍ଥ ହେଉଛି ଈଶ୍ୱରଙ୍କଠାରୁ ବିଚ୍ଛିନ୍ନ ହେବା। ମନୁଷ୍ୟ ତାହାର ପାପ ଓ ଅପରାଧ ଲାଗି ଆତ୍ମିକ ଜୀବନରେ ମୃତ। ସେଥିପାଇଁ ପ୍ରେରିତ ପାଉଲ ଏଫିସିଓ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନଙ୍କୁ ଏହି ବିଷୟ ନେଇ ପତ୍ର ଲେଖନ୍ତି। ସେମାନେ ଯେ ପୂର୍ବେ ପାପ ଓ ଅପରାଧରେ ମୃତ ଥିଲେ ସେହି ବିଷୟ ନେଇ ଉଲ୍ଲେଖ କରନ୍ତି, ତାହା ହିଁ ଆଜି ପ୍ରତ୍ୟେକଙ୍କ ଜୀବନରେ ଦେଖାଯାଏ। ସେଥିପାଇଁ ଯୀଶୁ କହନ୍ତି, ଯାହାକି ଏଥିପୂର୍ବରୁ 24 ଆମେ ପାଠ କରିସାରିଛୁ, ଯଥା ସତ୍ୟ ସତ୍ୟ ମୁଁ ତୁମମାନଙ୍କୁ କହୁଅଛି, ଯେ ମୋହର ବାକ୍ୟ ଶୁଣି ମୋର ପ୍ରେରଣକର୍ତ୍ତାଙ୍କୁ ବିଶ୍ୱାସ କରେ ସେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛି, ପୁଣି ସେ ବିଚାରିତ ନ ହୋଇ ବରଂ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ଅର୍ଥାତ୍ ଆତ୍ମିକ ମୃତ୍ୟୁକୁ ଅତିକ୍ରମ କରି ଜୀବନରେ ପ୍ରବେଶ କରିଅଛି। ମାତ୍ର ଯେତେବେଳେ ସେ କହନ୍ତି ଏପରି ସମୟ ଆସୁଅଛି, ଏହାର ଅର୍ଥ ସେ କହିବାକୁ ଚାହାନ୍ତି ଯେ ସମୟ ଆସୁଅଛି ସେ ମୃତମାନଙ୍କୁ ପୁନରୁଦ୍ଧିତ କରାଇବେ, ଯାହାର ଉତ୍ତର କି ଆମେ 28 ପାଇପାରିବା। ତେଣୁକରି ଏହି 5:25 ଓ 28 ସେ ଦୁଇଟି ଭିନ୍ନ ଭିନ୍ନ ବିଷୟ ପ୍ରକାଶ କରନ୍ତି, କାରଣ 25 ପ୍ରଭୁ ଯୀଶୁ ଯେଉଁ କହନ୍ତି ସେହି ସମୟ ବର୍ତ୍ତମାନ ସୁଦ୍ଧା ଉପସ୍ଥିତ, ତାହା ସେ ଆତ୍ମିକ ଅର୍ଥରେ କହନ୍ତି ଯେ ସେ ହିଁ କେବଳ ଆତ୍ମିକ ଜୀବନରେ ପୁନର୍ଜୀବିତ କରିପାରନ୍ତି। ମାତ୍ର ଯେତେବେଳେ ସେ କହନ୍ତି ଏପରି ସମୟ ଆସୁଅଛି, 28 ତାହାର ଉତ୍ତର ଦିଏ ଯେ ଏପରି ସମୟ ଆସୁଅଛି ଯେତେବେଳେ କି ସେ ମୃତମାନଙ୍କୁ ବାସ୍ତବରେ ପୁନର୍ଜୀବିତ କରାଇବେ। ଦେଖନ୍ତୁ 28:29 ଏହିପରି ଲେଖା ଅଛି, ଏଥିରେ ଚମତ୍କୃତ ହୁଅ ନାହିଁ, କାରଣ ଯେଉଁ ସମୟରେ ସମାଧିସ୍ଥ ସମସ୍ତେ ତାହାଙ୍କ ସ୍ୱର ଶୁଣିବେ ଏବଂ ଯେଉଁମାନେ ସତ୍କର୍ମ କରିଅଛନ୍ତି ସେମାନେ ଜୀବନର ପୁନରୁତ୍ଥାନ ନିମନ୍ତେ ଓ ଯେଉଁମାନେ ଅସତ୍କର୍ମ କରିଅଛନ୍ତି ସେମାନେ ଦଣ୍ଡର ପୁନରୁତ୍ଥାନ ନିମନ୍ତେ ବାହାର ହୋଇ ଆସିବେ, ଏପରି ସମୟ ଆସୁଅଛି। ଏହି ଅଂଶରେ ଆପଣ ଦୁଇଟି ପୁନରୁତ୍ଥାନ ବିଷୟ ଦେଖିବାକୁ ପାରୁଅଛନ୍ତି, ଯାହାକି ପ୍ରଭୁ ଯୀଶୁଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ ସମୟରେ ଘଟିବାକୁ ଯାଉଅଛି। ଏହି ସମୟରେ ମୃତମାନେ ଈଶ୍ୱରଙ୍କର ପୁତ୍ରଙ୍କ ସ୍ୱର ଶୁଣିବେ ଓ ଯେଉଁମାନେ ଶୁଣିବେ ସେମାନେ ସଜୀବ ହୋଇ ମୃତ୍ୟୁରୁ ଉଠିବେ। ଆପଣ ଯଦି ପ୍ରକାଶିତ ବାକ୍ୟ, ଯାହାକି ବାଇବଲର ଶେଷ ପୁସ୍ତକ, ତହିଁର 20:4-6 ମଧ୍ୟରେ ପାଠ କରିବେ, ତାହେଲେ ସେଠାରେ ପ୍ରଥମ ପୁନରୁତ୍ଥାନର ବିଷୟ ଦେଖିବାକୁ ପାରିବେ ଓ 20:11-15 ମଧ୍ୟରେ ଦ୍ୱିତୀୟ ପୁନରୁତ୍ଥାନର ବିଷୟ ଦେଖିବାକୁ ପାରିବେ। ତେବେ ପ୍ରଥମ ପୁନରୁତ୍ଥାନ ଉଦ୍ଧାର ପାଇଥିବା ବିଶ୍ୱାସୀମାନଙ୍କ ପୁନରୁତ୍ଥାନ ଓ ଦ୍ୱିତୀୟ ପୁନରୁତ୍ଥାନ ଉଦ୍ଧାର ପାଇନଥିବା ଅବିଶ୍ୱାସୀ ତଥା ଅଧାର୍ମିକମାନଙ୍କର ପୁନରୁତ୍ଥାନ। ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ଥାଇ ମରିଥିବେ ସେମାନେ ପୁନରୁତ୍ଥିତ ହେବେ ଓ ଯେଉଁମାନେ ଜୀବିତ ଥିବେ ସେମାନେ ମଧ୍ୟ ସେହି ଅନନ୍ତ ଜୀବନରେ ପ୍ରବେଶ କରିବେ। ମାତ୍ର ଯେଉଁମାନେ ଅବିଶ୍ୱାସୀ ତଥା ଅଧାର୍ମିକତାରେ କାଳକ୍ଷେପଣ କରିଥିବେ ସେମାନେ ଅନନ୍ତ ମୃତ୍ୟୁ ନିମନ୍ତେ ପୁନରୁତ୍ଥିତ ହୋଇ ସେହି ଅନନ୍ତ ନରକ ମଧ୍ୟକୁ ଗମନ କରିବେ। ଅର୍ଥାତ୍ ଧାର୍ମିକମାନେ ଅନନ୍ତ ଜୀବନ ନିମନ୍ତେ ଓ ଅଧାର୍ମିକମାନେ ଅନନ୍ତ ମୃତ୍ୟୁ ନିମନ୍ତେ ପୁନରୁଦ୍ଧିତ ହେବେ। ପ୍ରକୃତରେ ପ୍ରିୟ ବନ୍ଧୁ, ଏପରି ସମୟ ଆସୁଅଛି ଯାହାକି ଅତି ଭୟଙ୍କର ସମୟ। ଅନେକ ଭାବନ୍ତି ଯେ ମରିଗଲା ସେ ତରିଗଲା, କିନ୍ତୁ ତାହା ଠିକ୍ ନୁହେଁ। ମନୁଷ୍ୟ ତାର କଲା କର୍ମର ପ୍ରତିଫଳ ମଧ୍ୟ ଭୋଗ କରିବାକୁ ଅଛି ଓ ତାହାର ଶେଷ ବିଚାର ଅଛି। ଆମ ପ୍ରତ୍ୟେକଙ୍କୁ ଏକ ଦିନ ମୃତ୍ୟୁରୁ ପୁନରୁଦ୍ଧିତ ହେବାକୁ ପଡ଼ିବ। ମାତ୍ର ଚିନ୍ତାର ବିଷୟ ହେଉଛି ଯେ ଆମେ ଅନନ୍ତ ଜୀବନ ନିମନ୍ତେ ପୁନରୁଦ୍ଧିତ ହେବା ନା ଅନନ୍ତ ମୃତ୍ୟୁ ଯାହାକି ନରକ ତହିଁ ନିମନ୍ତେ ପୁନରୁଦ୍ଧିତ ହେବା। କିନ୍ତୁ ଯଦି ଆମେ ପ୍ରଭୁ ଯୀଶୁଙ୍କର ଏହି ଜଗତକୁ ଦ୍ୱିତୀୟ ଆଗମନ ସମୟରେ ତାହାଙ୍କ ସ୍ୱର ଶୁଣି ମୃତ୍ୟୁରୁ ପୁନରୁଦ୍ଧିତ ହୋଇ ସେହି ଅନନ୍ତ ଜୀବନରେ ପ୍ରବେଶ କରିବାକୁ ଚାହୁଁ, ତାହେଲେ ବର୍ତ୍ତମାନ ଆମକୁ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ସେହି ଆତ୍ମିକ ଜୀବନରେ ପୁନରୁଦ୍ଧିତ ହେବାକୁ ହେବ, ଅର୍ଥାତ୍ ପାପରେ ମୃତ ହୋଇ ଧର୍ମରେ ଜୀବିତ ହେବାକୁ ହେବ। ସରଳ ଭାବରେ କହିବାକୁ ଗଲେ, ପାପରୁ ମନ ପରିବର୍ତ୍ତନ କରି ଧାର୍ମିକ ପଥରେ ଅଗ୍ରସର ହେବାକୁ ହେବ ଓ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କୁ ନିଜ ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରି ଏକ ଧାର୍ମିକ ଜୀବନ ଅତିବାହିତ କରିବାକୁ ହେବ। ତାହେଲେ ସେ ଯେତେବେଳେ ପୁନର୍ବାର ଏହି ଜଗତର ବିଚାର କରିବା ନିମନ୍ତେ ଆଗମନ କରିବେ, ସେତେବେଳେ ଆମେ ସେହି ଅନନ୍ତ ମୃତ୍ୟୁ ନିମନ୍ତେ ନୁହେଁ, ମାତ୍ର ଅନନ୍ତ ଜୀବନ ନିମନ୍ତେ ମୃତ୍ୟୁରୁ ପୁନରୁଦ୍ଧିତ ହେବା। କ'ଣ ଏହା ଗୌରବର ବିଷୟ ନୁହେଁ କି? ଏହା ଏକ ମହାନ ଭରସାର ବିଷୟ। ଦେଖନ୍ତୁ ଏହାପରେ 30 ପଦରେ ଲେଖା ଅଛି, ମୁଁ ଆପଣାରୁ କିଛି କରିପାରେ ନାହିଁ, ମୁଁ ଯେପରି ଶୁଣେ ସେହିପରି ବିଚାର କରେ, ଆଉ ମୋର ବିଚାର ଯଥାର୍ଥ, କାରଣ ମୁଁ ଆପଣାର ଇଚ୍ଛା ସାଧନ କରିବାକୁ ଚେଷ୍ଟା ନ କରି ମୋର ପ୍ରେରଣକର୍ତ୍ତାଙ୍କର ଇଚ୍ଛା ସାଧନ କରିବାକୁ ଚେଷ୍ଟା କରେ। ଏହି ଅଂଶରେ ଆପଣ ଲକ୍ଷ୍ୟ କରିବେ, ଯୀଶୁ ତାଙ୍କ ନିଜକୁ ସୀମିତ କରୁଅଛନ୍ତି। ସେ କହନ୍ତି, ମୁଁ ଆପଣାରୁ କିଛି କରିପାରେ ନାହିଁ, ମାତ୍ର ମୋର ପ୍ରେରଣକର୍ତ୍ତା ପିତାଙ୍କର ଇଚ୍ଛା ଅନୁଯାୟୀ ସମସ୍ତ ବିଷୟ କରେ। କାରଣ ସେ ଯେତେବେଳେ ଏହି ଜଗତରେ ମାନବ ରୂପରେ ଅବତରଣ କଲେ, ସେତେବେଳେ ସେ ନିଜକୁ ସୀମିତ କଲେ ଓ ପିତା ଈଶ୍ୱରଙ୍କର ଅଭିମତକୁ ସାଧନ କଲେ। ସେ ଏହି ଜଗତରେ ମାନବ ରୂପରେ ଅବତରଣ କଲେ ନିଜର ଇଚ୍ଛାକୁ ସାଧନ କରିବା ପାଇଁ ନୁହେଁ, ମାତ୍ର ପିତା ଈଶ୍ୱରଙ୍କର ଇଚ୍ଛାକୁ ସାଧନ କରିବା ପାଇଁ। ଏହା ଆଜି ଆମମାନଙ୍କ ଜୀବନ ନିମନ୍ତେ ଏକ ନମୁନା ସ୍ୱରୂପ। ପ୍ରିୟ ବନ୍ଧୁ, ଆପଣଙ୍କର ମୋର ଜୀବନରେ ମଧ୍ୟ ଏହିପରି ପୁରାତନ ସ୍ୱଭାବ ଅଛି ଯାହାକି ଈଶ୍ୱରଙ୍କର ବଶୀଭୂତ ନୁହେଁ। ଅନେକ ସମୟରେ ଆମେ ଆମର ନିଜ ଇଚ୍ଛା ଅନୁଯାୟୀ କାର୍ଯ୍ୟ କରି ଈଶ୍ୱରଙ୍କର ବିରୁଦ୍ଧାଚରଣ କାର୍ଯ୍ୟ କରୁ, କାରଣ ଆମମାନଙ୍କର ସେହି ଶାରୀରିକ ସ୍ୱଭାବଗୁଡ଼ିକ ଆମକୁ ସେହିପରି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଏ। କିନ୍ତୁ ଯେପର୍ଯ୍ୟନ୍ତ ଆମେ ଆମ ଜୀବନରେ ଈଶ୍ୱରଙ୍କ ଇଚ୍ଛାକୁ ପ୍ରଥମ ସ୍ଥାନ ଦେଇନାହୁଁ, ସେ ପର୍ଯ୍ୟନ୍ତ ଆମେ ଈଶ୍ୱରଙ୍କ ଇଚ୍ଛାକୁ ସଫଳ କରିପାରିବା ନାହିଁ। କିନ୍ତୁ ସେହି ଈଶ୍ୱରଙ୍କ ଇଚ୍ଛାକୁ ଆମେ ଜାଣିବା କିପରି? ଯଦି ଆମେ ଈଶ୍ୱରଙ୍କ ବାକ୍ୟକୁ ନିଜ ହୃଦୟରେ ଗ୍ରହଣ କରିବା, ସେତେବେଳେ ପବିତ୍ର ଆତ୍ମା ଈଶ୍ୱରଙ୍କ ବାକ୍ୟ ଦ୍ୱାରା ଆମମାନଙ୍କ ଜୀବନରେ ତାହାଙ୍କର କାର୍ଯ୍ୟ ସାଧନ କରିବେ ଓ ସେତେବେଳେ ଆମେ ଈଶ୍ୱରଙ୍କର ଇଚ୍ଛାକୁ ବୁଝି ତାହା ସଫଳ କରିବା ନିମନ୍ତେ ପଦକ୍ଷେପ ନେଇପାରିବା। ପ୍ରିୟ ବନ୍ଧୁ, ଯେପର୍ଯ୍ୟନ୍ତ ଆମେ ନିଜର ପୁରାତନ ସ୍ୱଭାବକୁ ଦୂର କରିନାହୁଁ, ସେ ପର୍ଯ୍ୟନ୍ତ ଆମମାନଙ୍କ ଜୀବନରେ ଈଶ୍ୱରଙ୍କ ଇଚ୍ଛା ସାଧିତ ହୋଇପାରିବ ନାହିଁ। ଅର୍ଥାତ୍ ଯେପର୍ଯ୍ୟନ୍ତ ଆମେ ନିଜର ଇଚ୍ଛାକୁ ପଛରେ ପକାଇ ଈଶ୍ୱରଙ୍କ ଇଚ୍ଛାକୁ ଆମମାନଙ୍କ ଜୀବନରେ ଅଗ୍ରାଧିକାର ଦେଇନାହୁଁ, ସେ ପର୍ଯ୍ୟନ୍ତ ଆମେ କେବେ ହେଲେ ଈଶ୍ୱରଙ୍କ ଇଚ୍ଛାକୁ ସାଧନ କରିପାରିବା ନାହିଁ କି ସାଧନ କରିବା ନିମନ୍ତେ ସମର୍ଥ ହୋଇପାରିବା ନାହିଁ। ପ୍ରିୟ ବନ୍ଧୁ, ଆଜି ଆମେ କାହାର ଇଚ୍ଛାରେ ପରିଚାଳିତ? କ'ଣ ନିଜର ଇଚ୍ଛାରେ ନା ଈଶ୍ୱରଙ୍କର ଇଚ୍ଛାରେ? ଆଜି ଆମେ ନିଜର ଇଚ୍ଛାକୁ ସାଧନ କରିବା ପାଇଁ ଚାହୁଁଛୁ ନା ଈଶ୍ୱରଙ୍କ ଇଚ୍ଛାକୁ ସାଧନ କରିବା ପାଇଁ ଚାହୁଁଛୁ? କିନ୍ତୁ ମନେ ରଖନ୍ତୁ, ଈଶ୍ୱର ଆମ ପ୍ରତ୍ୟେକଙ୍କୁ ଏକ ମହତ୍ ଅଭିମତ ନେଇ ଏହି ଜଗତକୁ ପଠାଇଛନ୍ତି। କିନ୍ତୁ ଯଦି ଆମେ ସେହି ଅଭିମତକୁ ବୁଝି ନ ପାରୁ ଓ ତାହା ସଫଳ କରି ନ ପାରୁ, ତାହେଲେ ଆମେ କେବେ ହେଲେ ଈଶ୍ୱରଙ୍କର ସନ୍ତୋଷ ପାତ୍ର ହୋଇ ରହିପାରିବା ନାହିଁ। ତେଣୁ ପ୍ରିୟ ବନ୍ଧୁ, ଈଶ୍ୱରଙ୍କ ଇଚ୍ଛାକୁ ସଫଳ କରିବା, ଏହା ଆଜି ଆମ ପ୍ରତ୍ୟେକଙ୍କ ଜୀବନରେ ଲକ୍ଷ୍ୟ ହେଉ ଓ ଈଶ୍ୱରଙ୍କ ନିମନ୍ତେ ମହତ୍ କର୍ମ ସାଧନ କରିବା, ଏହା ଆଜି ଆମ ଜୀବନର ପଦକ୍ଷେପ ହେଉ। ଆସନ୍ତୁ ବର୍ତ୍ତମାନ ଦେଖିବା ଯେ ଯୀଶୁ ଯେଉଁ ତାହାଙ୍କ ନିଜ ବିଷୟରେ ଦାବି କରି କହିଥିଲେ ଯେ ସେ ହେଉଛନ୍ତି ଈଶ୍ୱରଙ୍କ ପୁତ୍ର ଓ ସେ ହେଉଛନ୍ତି ମୃତକୁ ଜୀବନଦାତା ଓ ସେ ହେଉଛନ୍ତି ବିଚାରକର୍ତ୍ତା, ତାହାର ସତ୍ୟତାକୁ ପ୍ରମାଣିତ କରିବାକୁ ଯାଇ କିପରି ବିଭିନ୍ନ ସାକ୍ଷ୍ୟ ମାଧ୍ୟମରେ ସେ ତାହା ପ୍ରକାଶ କରନ୍ତି ଲକ୍ଷ୍ୟ କରିବା। ଦେଖନ୍ତୁ ପାଞ୍ଚ ପର୍ବର 31-32 ପଦରେ ଏପରି ଲେଖା ଅଛି, ଯଦି ମୁଁ ନିଜ ବିଷୟରେ ସାକ୍ଷ୍ୟ ଦିଏ ତାହେଲେ ମୋର ସାକ୍ଷ୍ୟ ସତ୍ୟ ନୁହେଁ, ମୋ ବିଷୟରେ ଯିଏ ସାକ୍ଷ୍ୟ ଦିଅନ୍ତି ସେ ଆଉ ଜଣେ, ପୁଣି ମୋ ବିଷୟରେ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ ତାହା ମୁଁ ଜାଣେ। ଏଠାରେ ପ୍ରଭୁ ଯୀଶୁ ଜିହୁଦୀ ନେତାମାନଙ୍କୁ ପରିଷ୍କାର ଭାବେ ଜଣାଇ ଦେବାକୁ ଚାହାନ୍ତି ଯେ ସେ ତାହାଙ୍କ ନିଜ ବିଷୟରେ ଯାହା ଯାହା କହନ୍ତି ତାହା ଯେ ସତ୍ୟ ତାହା ସେ ନିଜେ ନିଜ ବିଷୟରେ ସାକ୍ଷ୍ୟ ଦେବାକୁ ଚାହାନ୍ତି ନାହିଁ, କିମ୍ବା ସେ ମନୁଷ୍ୟମାନଙ୍କଠାରୁ ସାକ୍ଷ୍ୟ ଗ୍ରହଣ କରିବାକୁ ଚାହାନ୍ତି ନାହିଁ। ମାତ୍ର ଜଣେ ଯେ କି ପିତା ଈଶ୍ୱର, ସେ ତାହାଙ୍କ ବିଷୟରେ ସାକ୍ଷ୍ୟ ଦିଅନ୍ତି, ଆଉ ତାହାଙ୍କର ସାକ୍ଷ୍ୟ ଯେ ସତ୍ୟ ଏହା ତାହାଙ୍କ କାର୍ଯ୍ୟ ଦ୍ୱାରା ଓ ବାକ୍ୟ ଦ୍ୱାରା ପ୍ରମାଣିତ ହୁଏ। ତଥାପି ସେ ସେହି ଜିହୁଦୀମାନଙ୍କର ମନୋଭାବ ତଥା ଚିନ୍ତାଧାରାକୁ ଲକ୍ଷ୍ୟ କରି ବାପ୍ତିଜକ ଯୋହନଙ୍କର ସାକ୍ଷ୍ୟକୁ ସେମାନଙ୍କ ନିକଟରେ ପ୍ରକାଶ କରନ୍ତି, କାରଣ ବାପ୍ତିଜକ ଯୋହନ ପ୍ରଭୁ ଯୀଶୁଙ୍କ ବିଷୟରେ ପ୍ରଚାର କରି ତାହାଙ୍କର ଅଗ୍ରଦୂତ ରୂପେ ଆସି ତାହାଙ୍କ ନିମନ୍ତେ ପଥ ପରିଷ୍କାର କରିଥିଲେ। ତେବେ ଯୀଶୁ କାହିଁକି ସେମାନଙ୍କୁ ବାପ୍ତିଜକ ଯୋହନଙ୍କ ସାକ୍ଷ୍ୟ ବିଷୟରେ କହନ୍ତି, ଯେହେତୁ ସେମାନେ ଯୀଶୁଙ୍କର ସତ୍ୟାସତ୍ୟ ଜାଣିବା ନିମନ୍ତେ ବାପ୍ତିଜକ ଯୋହନଙ୍କ ନିକଟକୁ ଲୋକ ପଠାଇଦେଲେ, ଯାହାକି ଏହି ପାଞ୍ଚ ପର୍ବର 33-35 ମଧ୍ୟରେ ଉଲ୍ଲେଖ କରାଯାଏ। କିନ୍ତୁ ସେ କହନ୍ତି, ମୁଁ ମନୁଷ୍ୟଠାରୁ ସାକ୍ଷ୍ୟ ଗ୍ରହଣ କରେ ନାହିଁ। ତେଣୁକରି ସେ କହନ୍ତି, ଯାହାକି 36 ଲେଖା ଅଛି, କିନ୍ତୁ ଯୋହନଙ୍କର ସାକ୍ଷ୍ୟ ଅପେକ୍ଷା ମୋର ଗୁରୁତର ସାକ୍ଷ୍ୟ ଅଛି, କାରଣ ପିତା ମୋତେ ଯିଏ ଯିଏ କାର୍ଯ୍ୟ ସମାପ୍ତ କରିବାକୁ ଦେଇଅଛନ୍ତି, ଯେ ସମସ୍ତ କର୍ମ ମୁଁ କରୁଅଛି ପିତା ମୋତେ ପ୍ରେରଣ କରିଅଛନ୍ତି ବୋଲି ସେହିସବୁ ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ଏଠାରେ ପ୍ରଭୁ ଯୀଶୁ କହିବାକୁ ଚାହାନ୍ତି ଯେ ସେ ଯେଉଁ ସମସ୍ତ ଆଶ୍ଚର୍ଯ୍ୟ କର୍ମମାନ ସାଧନ କରୁଅଛନ୍ତି ସେହି ସମସ୍ତ ପିତା ଈଶ୍ୱରଙ୍କ କାର୍ଯ୍ୟ, ଯାହାକି ସେ ପୁତ୍ରଙ୍କ ଦ୍ୱାରା ସାଧନ କରିଅଛନ୍ତି, ଓ ସେହି ସମସ୍ତ ଆଶ୍ଚର୍ଯ୍ୟକର୍ମ ତାହାଙ୍କର ସତ୍ୟତାକୁ ପ୍ରମାଣିତ କରେ। ବାସ୍ତବରେ ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁ ପ୍ରକୃତିରେ କିଏ ତାହା ତାହାଙ୍କର ଆଶ୍ଚର୍ଯ୍ୟକର୍ମମାନ ପ୍ରମାଣିତ କରେ, ଯାହାକି ପିତା ଈଶ୍ୱର ତାହାଙ୍କର କାର୍ଯ୍ୟ ପୁତ୍ର ପ୍ରଭୁ ଯୀଶୁ କୃଷ୍ଣଙ୍କ ଦ୍ୱାରା ସାଧନ କଲେ। ଆଉ ଏହି ସମସ୍ତ ଆଶ୍ଚର୍ଯ୍ୟକର୍ମ ସେହି ସମୟରେ ହଜାର ହଜାର ଲୋକ ସ୍ୱଚକ୍ଷୁରେ ଦେଖିଥିଲେ, ଓ ଯୀଶୁ ମଧ୍ୟ ଏହିପରି ଅନେକ ଆଶ୍ଚର୍ଯ୍ୟକର୍ମ ସାଧନ କରିଥିଲେ ଯାହାକି ହିସାବ ମଧ୍ୟ ନାହିଁ। ସେଥିପାଇଁ ଯୋହନ ତାଙ୍କର ସୁସମାଚାରର 21:25 ଏହିପରି ଉଲ୍ଲେଖ କରନ୍ତି, ପୁଣି ଯୀଶୁ ଆହୁରି ଅନେକ ଅନେକ କର୍ମ ମଧ୍ୟ କରିଥିଲେ, ସେହିସବୁ ଯଦି ଗୋଟି ଗୋଟି କରି ଲେଖାଯାଆନ୍ତା ତାହେଲେ ଏତେ ପୁସ୍ତକ ଲେଖା ହୁଅନ୍ତା ଯେ ମୋହର ବିଚାରରେ ସମୁଦାୟ ଜଗତରେ ସୁଦ୍ଧା ସେହିସବୁ ରଖିବା ନିମନ୍ତେ ସ୍ଥାନ ହୁଅନ୍ତା ନାହିଁ। ପ୍ରିୟ ବନ୍ଧୁ, ପ୍ରଭୁ ଯୀଶୁଙ୍କ ବିଷୟରେ କେବଳ ପବିତ୍ର ବାଇବଲ ପ୍ରକାଶ କରେ ନାହିଁ, ଆଜି ସମଗ୍ର ମାନବ ଜାତିର ଇତିହାସରେ ମଧ୍ୟ ସେ ମୁଖ୍ୟ ସ୍ଥାନ ଅଧିକାର କରିଅଛନ୍ତି। ଆପଣ ଯଦି ଦେଖିବେ ତାହେଲେ ଯୀଶୁଖ୍ରୀଷ୍ଟଙ୍କୁ ନେଇ ମାନବ ଜାତିର ଇତିହାସକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଯାହାକି ଖ୍ରୀଷ୍ଟପୂର୍ବ ଓ ଖ୍ରୀଷ୍ଟାବ୍ଦ। କାହିଁକି? ଯେହେତୁ ସେ ହେଉଛନ୍ତି ଏକମାତ୍ର ମାନବ ଜାତିର ଉଦ୍ଧାରକର୍ତ୍ତା ଈଶ୍ୱର, ସେ ହେଉଛନ୍ତି ସୃଷ୍ଟିକର୍ତ୍ତା ଈଶ୍ୱର। ଏହାପରେ ଦ୍ୱିତୀୟ ସାକ୍ଷ୍ୟ ଦେଇ ସେ ଏହିପରି କହନ୍ତି, ଯାହାକି ପାଞ୍ଚ ପର୍ବର 37-39 ମଧ୍ୟରେ ଲେଖା ଅଛି, ଆଉ ଯେଉଁ ପିତା ମୋତେ ପ୍ରେରଣ କଲେ ସେ ମୋ ବିଷୟରେ ସାକ୍ଷ୍ୟ ଦେଇଅଛନ୍ତି, ତୁମେମାନେ କେବେ ହେଁ ତାହାଙ୍କର ସ୍ୱର ଶୁଣିନାହଁ ବା ତାହାଙ୍କର ଆକାର ଦେଖିନାହଁ, ପୁଣି ତାହାଙ୍କ ବାକ୍ୟ ତୁମମାନଙ୍କ ଅନ୍ତରରେ ସ୍ଥାନ ପାଇନାହିଁ, କାରଣ ସେ ଯାହାଙ୍କୁ ପ୍ରେରଣ କଲେ ତାହାଙ୍କୁ ତୁମେମାନେ ବିଶ୍ୱାସ କରୁନାହଁ। ତୁମେମାନେ ଧର୍ମଶାସ୍ତ୍ର ଅନୁସନ୍ଧାନ କରୁଅଛ, କାରଣ ସେଥିରେ ଅନନ୍ତ ଜୀବନ ପ୍ରାପ୍ତ ହୋଇଅଛ ବୋଲି ମନେ କରୁଅଛ, ଆଉ ସେହି ଧର୍ମଶାସ୍ତ୍ର ମୋ ବିଷୟରେ ସାକ୍ଷ୍ୟ ଦେଉଅଛି। ଏଠାରେ ପ୍ରଭୁ ଯୀଶୁ କହନ୍ତି ଯେ ପିତା ଈଶ୍ୱର ତାହାଙ୍କ ବାକ୍ୟ ଦ୍ୱାରା ପୁତ୍ରଙ୍କୁ ପ୍ରକାଶ କରନ୍ତି, ଆଉ ସେହି ବାକ୍ୟ ପ୍ରଭୁ ଯୀଶୁଙ୍କ ବିଷୟରେ ସାକ୍ଷ୍ୟ ଦିଏ, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ସେହି ବାକ୍ୟ ଥିଲେ ଓ ସେହି ବାକ୍ୟ ଈଶ୍ୱର ଥିଲେ ଓ ଦେହବନ୍ତ ହୋଇ ଆମମାନଙ୍କ ମଧ୍ୟକୁ ଆସିଲେ। କିନ୍ତୁ ଦୁଃଖର ବିଷୟ ମନୁଷ୍ୟମାନେ ତାହାଙ୍କୁ ଗ୍ରହଣ କରିପାରିଲେ ନାହିଁ। ସେଥିପାଇଁ ଏହି ପାଞ୍ଚ ପର୍ବର ଚାଳିଶ ପଦରୁ ସତଚାଳିଶ ପଦ ମଧ୍ୟରେ ସେହି ଜିହୁଦୀମାନଙ୍କର ଶକ୍ତଗ୍ରୀବତାକୁ ଜାଣି ସେ ସେମାନଙ୍କୁ ଅନୁଯୋଗ କରନ୍ତି, କାରଣ ଏହି ଜିହୁଦୀମାନେ ମୋସାଙ୍କ ଉପରେ ବିଶ୍ୱାସ କରୁଥିଲେ ଓ ବ୍ୟବସ୍ଥାକୁ ସେମାନଙ୍କର ଧର୍ମର ମୂଳମନ୍ତ୍ର ରୂପେ ଗ୍ରହଣ କରିଥିଲେ। ମାତ୍ର ଯୀଶୁ ସେମାନଙ୍କୁ କହନ୍ତି, ଯାହାକି ଛୟାଳିଶ ଓ ସତଚାଳିଶ ପଦରେ ଲେଖା ଅଛି, କାରଣ ତୁମେମାନେ ଯଦି ମୋସାଙ୍କୁ ବିଶ୍ୱାସ କରନ୍ତ ତେବେ ମୋତେ ବିଶ୍ୱାସ କରନ୍ତ, ଯେଣୁ ସେ ମୋ ବିଷୟରେ ଲେଖିଅଛନ୍ତି। କିନ୍ତୁ ତୁମେମାନେ ଯଦି ତାହାଙ୍କ ଲିଖିତ ବାକ୍ୟ ବିଶ୍ୱାସ କରୁନାହ ତେବେ କିପରି ମୋହର ବାକ୍ୟ ବିଶ୍ୱାସ କରିବ? ପ୍ରିୟ ବନ୍ଧୁ, ଆଜି ଆମେ ନିଜ ନିଜକୁ ପ୍ରଶ୍ନ କରୁ ଯେ ମୁଁ କ'ଣ ବାସ୍ତବରେ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରିପାରିଛି କି? ମୁଁ କ'ଣ ତାହାଙ୍କୁ ମୋର ହୃଦୟରେ ଉଦ୍ଧାରକର୍ତ୍ତା ରୂପେ ଗ୍ରହଣ କରିପାରିଛି କି? ମୁଁ କ'ଣ ତାହାଙ୍କ ବାକ୍ୟରେ ବିଶ୍ୱାସ କରିପାରିଛି କି? ଯଦି ନାହିଁ, ତାହେଲେ ଆଜି ହିଁ ତାହା କରିବା ନିମନ୍ତେ ଚେଷ୍ଟା କରନ୍ତୁ ଓ ପ୍ରଭୁ ଯୀଶୁଙ୍କଠାରେ ବିଶ୍ୱାସ କରି ସେହି ଅନନ୍ତ ଜୀବନର ଅଧିକାରୀ ହେବା ନିମନ୍ତେ ଚେଷ୍ଟା କରନ୍ତୁ। ଆମେ ଜାଣୁନା କେଉଁ ମୁହୂର୍ତ୍ତରେ ଆମମାନଙ୍କୁ ଏ ଜଗତ ଛାଡ଼ିବାକୁ ହେବ, କିନ୍ତୁ ଆମେ ଯଦି ପ୍ରଭୁ ଯୀଶୁଙ୍କ ନିମନ୍ତେ ପ୍ରସ୍ତୁତ ଜୀବନଯାପନ କରିଥିବା, ତାହେଲେ ଆମେ ନିଶ୍ଚିତ ଭାବରେ ତାହାଙ୍କର ଆଗମନରେ ଆମମାନେ ତାହାଙ୍କ ଦ୍ୱାରା ଗୃହୀତ ହୋଇ ସେହି ଅନନ୍ତକାଳୀନ ସୁଖ, ଶାନ୍ତି ଓ ବିଭବର ଭାଗୀ ହୋଇପାରିବା। ଆଜି ପାଇଁ ସମୟ ହୋଇଯାଇଥିବାରୁ ଏହିଠାରେ ଏହି କାର୍ଯ୍ୟକ୍ରମ ସ୍ଥଗିତ ରଖିବା। କିନ୍ତୁ ଆଜି ଯଦି ଆପଣ ନିଜର ଜୀବନରେ ସେହିପରି ପଦକ୍ଷେପ ନେଇଛନ୍ତି, ତାହେଲେ ଆମ ନିକଟକୁ ପତ୍ର ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିପାରିବୁ। ପ୍ରଭୁ ଆମ ପ୍ରତ୍ୟେକଙ୍କୁ ଏହି ସଂକ୍ଷିପ୍ତ ଆଲୋଚନା ମଧ୍ୟ ଦେଇ ଆଶୀର୍ବାଦ କରନ୍ତୁ।
ପ୍ରିୟ ଶ୍ରୋତା ବନ୍ଧୁ, ଆମର କାର୍ଯ୍ୟକ୍ରମଟି ଶୁଣିଥିବାରୁ ଆପଣଙ୍କୁ ଅଶେଷ ଧନ୍ୟବାଦ। ପ୍ରକୃତ ମାନସିକ ଶାନ୍ତି ପାଇବା ନିମନ୍ତେ ଏହି ବେତାର କାର୍ଯ୍ୟକ୍ରମଟି ନିୟମିତ ଶୁଣନ୍ତୁ ଓ ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରନ୍ତୁ। ଆମର ଠିକଣାଟି ହେଲା ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ଠିକଣାଟି ଆଉ ଥରେ ଶୁଣନ୍ତୁ, ପଥ ପ୍ରଦର୍ଶିକା ବିଶ୍ୱବାଣୀ, ପୋଷ୍ଟବକ୍ସ ନମ୍ବର 33, ଭୁବନେଶ୍ୱର 751001। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।